ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱରେ ଭାରତକୁ ଏକ ଆଶାର କିରଣ ଭାବେ ପ୍ରତିଷ୍ଠା କରିବାକୁ ପ୍ରୟାସ ଜାରି ରହିଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱର ଏମ୍ସରେ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ୱାକଫ୍ ସଂଶୋଧନ ଆଇନ ବିରୋଧରେ ଘଟିଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ। ତାଞ୍ଜାନିଆଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆଫ୍ରିକା ଭାରତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବହୁପକ୍ଷୀୟ ସମରାଭ୍ୟାସ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ପଞ୍ଜାବ କିଙ୍ଗ୍ସ। ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଅଞ୍ଚଳ ରାୟଗଡ଼ ଦୁର୍ଗ ଦେଶର ଯୁବବର୍ଗଙ୍କ ପ୍ରେରଣାର ଉତ୍ସ ଭାବେ ବିକଶିତ କରିବାକୁ ଉଭୟ କେନ୍ଦ୍ର ଓ ମହାରାଷ୍ଟ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ମହାରାଷ୍ଟ୍ର ରାୟଗଡ଼ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ 345ତମ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ଶାହା ଏହା କହିଛନ୍ତି। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅତି କମ୍ରେ ଥରେ ସେହି ପବିତ୍ର ସ୍ଥଳୀକୁ ଗସ୍ତ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାଦ୍ୱାରା ସେମାନେ ଛତ୍ରପତି ଶିବାଜୀ ମହାରାଜଙ୍କ ପରମ୍ପରା ଏବଂ ଆଦର୍ଶ ସହିତ ଯୋଡ଼ି ହୋଇପାରିବେ। ସେ କହିଛନ୍ତି, ଶିବାଜୀ ମହାରାଜଙ୍କର ବାର୍ତ୍ତା ଥିଲା, ସ୍ୱରାଜ ପାଇଁ ଲଢ଼େଇ କେବେ ବି ବନ୍ଦ ହେବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଶିବାଜୀ ମହାରାଜଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତକୁ ସମଗ୍ର ବିଶ୍ୱରେ ଏକ ଆଶାର କିରଣ ଭାବେ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଶାହା କହିଛନ୍ତି।
उन्होंने कहा था, स्वराज की लड़ाई कभी रुकनी नहीं चाहिए, स्वधर्म के सम्मान की लड़ाई कभी रुकनी नहीं चाहिए, स्वभाषा को अमर बनाने की लड़ाई कभी रुकनी नहीं चाहिए। और मित्रों, आज मैं कह रहा हूं कि मोदी जी के नेतृत्व में वो लड़ाई बहुत गौरव के साथ आगे बढ़, भारत को समग्र विश्व में गौरवमय स्थान पर प्रस्थापित करने का काम आज नरेंद्र मोदी जी करे। शिवाजी महाराज ने कहा था, काशी विश्वनाथ मंदिर का उद्धार करिए, सभी ज्योतिर्लिंगों तक पहुंचिए और सिंधु तक पहुंचिए, राम जन्मभूमि का उद्धार करने का काम भी नरेंद्र मोदी जी के शासन काल में हुआ।
ଭୁବନେଶ୍ୱର ଏମ୍ସଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍ଘାଟନ କରିଛନ୍ତି। ଏହାସହ ବହୁମୁଖୀ ଗ୍ୟାଷ୍ଟ୍ରୋନୋମି ବ୍ଲକର ମଧ୍ୟ ଶ୍ରୀ ନଡ୍ଡା ଶିଳାନ୍ୟାସ କରିଛନ୍ତି। ଛାତ୍ରଛାତ୍ରୀ, ଚିକିତ୍ସକ, କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଆଧୁନିକ ଭିଭିଭୂମି ସମ୍ପନ୍ନ ଗ୍ୟାଷ୍ଟ୍ରୋନୋମି ବ୍ଲକରେ ରୋଗୀଙ୍କୁ ବିବିଧ ସେବା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ଶ୍ରୀ ନଡ୍ଡା ଏମ୍ସ ଭୁବନେଶ୍ୱରର ନୂତନ ୱେବ୍ସାଇଟ୍କୁ ଉନ୍କୋଚନ କରିଛନ୍ତି। ଏମ୍ସରେ ବିଭିନ୍ନ ସେବାର ସହଜ ଉପଲବ୍ଧତା ନେଇ ଏହି ୱେବ୍ସାଇଟ୍ କାର୍ଯ୍ୟକାରୀ କରାଯାଇଛି। ଏହାବ୍ୟତୀତ ସ୍ୱାସ୍ଥ୍ୟମନ୍ତ୍ରୀ ଇଏଚ୍ଏସ୍ କ୍ଲିନିକ୍ ଏବଂ ଅମୃତ ଫାର୍ମାସିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି, କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳା ଏମ୍ସ ଭୁବନେଶ୍ୱରର ଗବେଷଣା କ୍ଷମତାକୁ ଏଥର ନୂତନ ଶିଖରକୁ ପହଞ୍ଚାଇବାର ସମ୍ଭାବନା ରହିଛି। ଡାକ୍ତର, ଗବେଷକ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ସୁଦୂରପ୍ରସାରୀ ଚିକିତ୍ସା ଗବେଷଣା କ୍ଷେତ୍ରକୁ ଏହା ସଶକ୍ତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ୱାକଫ୍ ସଂଶୋଧନ ଆଇନ ବିରୋଧରେ ଘଟିଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜାଫରାବାଦ ଅଞ୍ଚଳରୁ ଦୁଇ ଜଣ ବାପ ପୁଅଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ମୁର୍ଶିଦାବାଦ ମେଡିକାଲ କଲେଜ ହସ୍କିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଧୁନିଆ ଅଞ୍ଚଳରେ ଆଜି ଅପରାହ୍ନରେ ପୁଣିଥରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ନେଇ କୋଲକାତା ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଧର୍ମ ଆଧାରରେ ହିଂସାକାଣ୍ଡଠାରୁ ଦୂରେଇ ରହିବାକୁ ସେ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଂସାକାଣ୍ଡ ଘଟଣାରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୱାକଫ୍ ସଂଶୋଧନ ଆଇନ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ରାଜ୍ୟ ଶାଖା ସଭାପତି ସୁକାନ୍ତ ମଜୁମଦାର କେନ୍ଦ୍ର ସରକାର ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏନେଇ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି। ତେବେ ଜିଲ୍ଲାର ସୁତି, ସମସେରଗଞ୍ଜ, ଜଲାଙ୍ଗି ଏବଂ ଲାଲଗୋଲା ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ରାଜୀବ କୁମାର କହିଛନ୍ତି। ସେହିସବୁ ଅଞ୍ଚଳରେ ଗତକାଲି ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ 118 ଜଣଙ୍କୁ ଗିରଫ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନ୍ୟାୟ ସଂହିତାର 163 ଆଇନ ଲାଗୁ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆକାଶବାଣୀରୁ। ଆଫ୍ରିକା ଭାରତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବହୁପକ୍ଷୀୟ ସମରାଭ୍ୟାସ ଆସନ୍ତାକାଲିଠାରୁ ତାଞ୍ଜାନିଆଠାରେ ଆରମ୍ଭ ହେବ। ଛଅ ଦିନ ଧରି ଚାଲିବାକୁ ଥିବା ଏହି ମିଳିତ ସମରାଭ୍ୟାସ ଆସନ୍ତା 18 ତାରିଖରେ ଶେଷ ହେବ। ଆଞ୍ଚଳିକ ସୁରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସହଯୋଗୀ ସମାଧାନକୁ ବିକଶିତ କରିବା ଏହି ମିଳିତ ସମରାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କାମରୋସ୍, ଜିବୁତି, କେନିଆ, ମାଡାଗାସ୍କର, ମରିସସ୍, ମୋଜାମ୍ବିକ୍, ସେସେଲ୍ସ ଏବଂ ଦକ୍ଷିଣ ଆଫ୍ରିକା ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ନୌଜାହାଜ ଆଇଏନ୍ଏସ୍ ଚେନ୍ନାଇ, ଆଇଏନ୍ଏସ୍ କେଶରୀ ଏବଂ ଆଇଏନ୍ଏସ୍ ସୁନୟନା ଏହି ମିଳିତ ସମରାଭ୍ୟାସରେ ଯୋଗ ଦେଉଛନ୍ତି। ଆସନ୍ତାକାଲି ଏହି ମିଳିତ ସମରାଭ୍ୟାସର ଉଦ୍ଘାଟନ ହେବାକୁ ଥିବାବେଳେ 16-18 ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ପର୍ଯ୍ୟାୟରେ ଅଂଶଗ୍ରହଣକାରୀ ଦେଶମାନଙ୍କ ମଧ୍ୟରେ ନିରାପତ୍ତା ସଂକ୍ରାନ୍ତ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ଆମେରିକା ଦ୍ୱାରା ନୂତନ ଶୁଳ୍କ ନୀତି ଲାଗୁ ହେବା କାରଣରୁ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଦେଖାଦେଇଥିବା ସତ୍ତ୍ୱେ ଭାରତର ଅର୍ଥନୀତି ଶକ୍ତିଶାଳୀ ରହିଛି ବୋଲି ବିଜେପି କହିଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ବିଜେପି ମୁଖପାତ୍ର ସୟଦ ଜାଫର ଇସ୍ଲାମ କହିଛନ୍ତି, ଏହି ପରିସ୍ଥିତିର ଭାରତୀୟ ଅର୍ଥନୀତି ଉପରେ କମ୍ ପ୍ରଭାବ ରହିବ। ଭାରତର ଅର୍ଥନୀତି ଆତ୍ମନିର୍ଭରଶୀଳ ଏବଂ ଏହା ଦ୍ରୁତଗତିରେ ତ୍ୱରାନ୍ୱିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନେଇଥିବା ନୀତିଗତ ନିଷ୍ପଭି ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହୋଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ମୁଦ୍ରା ଯୋଜନା ଉପରେ ମଧ୍ୟ ସେ ଏହି ଅବସରରେ ଆଲୋକପାତ କରିଥିଲେ। କ୍ଷୁଦ୍ର ବ୍ୟବସାୟ ଏବଂ ଉଦ୍ୟୋଗକୁ ସମର୍ଥନ କରିବାରେ ମୁଦ୍ରା ଯୋଜନା ଏକ ବିଶ୍ୱସ୍ତରୀୟ ମଡେଲରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।
सबसे पहले जनधन योजना आप शुरू किया जिससे बैंकिंग सेक्टर से जो लोग नहीं जुड़े हुए थे उन लोगों को जोड़ा और आज तक 53 करोड़ लोग जुट चुके हैं उसमें और ये 53 करोड़ में 66% जो है महिलाएं हैं और उन लोगों को जो है बैंकिंग सेक्टर से जोड़ा गया और जब बैंकिंग सेक्टर से जुड़ गए लोग तो उसके बाद आदरणीय प्रधानमंत्री जी ने मुद्रा स्कीम का लॉन्च किया जो 8 अप्रैल 2015 में 10 साल हो गए उसके और स्कीम का जो फायदा है दुनिया के लिए एक टेम्पलेट बन चुका है।
ରୋଜ୍ ଭ୍ୟାଲି ପୁଞ୍ଜି ଦୁର୍ନୀତି ମାମଲାରେ ପ୍ରଭାବିତ ଲୋକଙ୍କୁ ଅର୍ଥ ଫେରସ୍ତ ଲକ୍ଷ୍ୟ ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ସମ୍ପତ୍ତି ନିଲାମ କମିଟିର ଅଧ୍ୟକ୍ଷ ଡକ୍ଟର ଡିକେ ସେଟ୍ଙ୍କୁ 515 କୋଟିରୁ ଅଧିକ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଅର୍ଥ ଦ୍ୱାରା ପ୍ରଭାବିତ 7.5 ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇପାରିବ। ଏପର୍ଯ୍ୟନ୍ତ କମିଟି ନିକଟରେ 31 ଲକ୍ଷରୁ ଅଧିକ ଅର୍ଥ ଫେରସ୍ତ ନେଇ ଦାବି ଦାଖଲ ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ ଏବଂ ତ୍ରିପୁରାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆର୍ଥିକ ହେରଫେର ମାମଲାରେ ରୋଜ୍ ଭ୍ୟାଲି ସଂସ୍ଥା ବିରୁଦ୍ଧରେ 5ଟି ପୃଥକ ମାମଲାର ତଦନ୍ତ କରୁଛି। ସ୍ୱତନ୍ତ୍ର ଅଦାଲତରେ ଏହି ମାମଲାଗୁଡ଼ିକ ଦାଖଲ ହୋଇସାରିଛି। ସୂଚନାଯୋଗ୍ୟ, ଜମି, ହୋଟେଲ ଶିଳ୍ପରୁ ଲାଭାଂଶ ଏବଂ ଉଚ୍ଚ ସୁଧ ପ୍ରଦାନ ପ୍ରତିଶ୍ରତି ଦେଇ ଏହି ସଂସ୍ଥା ଜନସାଧାରଣଙ୍କଠାରୁ 17,500 କୋଟିରୁ ଅଧିକ ଟଙ୍କା ଆଦାୟ କରିଥିଲା। ପାକିସ୍ତାନର ପଞ୍ଜାବ ପ୍ରଦେଶର ଶିକ୍ଷା ବିଭାଗରୁ 44,000 ଅଧିକ ପଦବୀକୁ ଉଚ୍ଛେଦ କରାଯାଇଛି। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଘରୋଇ କ୍ଷେତ୍ରକୁ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାକାର ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ପାକିସ୍ତାନରେ ସୃଷ୍ଟ ମୁଦ୍ରାସ୍କୀତି ସଂକଟ ସମୟରେ ଏଭଳି ପଦକ୍ଷେପ ନିଯୁକ୍ତି ହରାଇଥିବା ଲୋକଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହୋଇଛି। 2018ରେ ଶେଷଥର ପାଇଁ ନିଯୁକ୍ତି ଅଭିଯାନ କରାଯାଇଥିଲା। ଏହା ପରଠାରୁ ପଞ୍ଜାବ ପ୍ରଦେଶର ସରକାରୀ ବିଦ୍ୟାଳୟଗୁଡ଼ିକରେ ଅତି କମ୍ରେ 1 ଲକ୍ଷ ଶିକ୍ଷକଙ୍କର ଅଭାବ ଦେଖାଦେଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରଥମ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଗୁଜରାଟ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ 60 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 56 ରନ୍ ସଂଗ୍ରହ କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଲକ୍ଷ୍ନୌ 17 ଓଭରରେ 3 ୱିକେଟ୍ ବିନିମୟରେ 163 ରନ୍ ସଂଗ୍ରହ କରିଥିଲା। ଆଉ ଅଳ୍ପ ସମୟ ପରେ ଆଜିର ଦ୍ୱିତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟାଇଟଲ ହାସଲ ଲାଗି ଆଜି ମୋହନବାଗନ ସୁପର ଜାଏଣ୍ଟସ୍ ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମୁକାବିଲା ହେବ। କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ବିଶ୍ୱରେ ଭାରତକୁ ଏକ ଆଶାର କିରଣ ଭାବେ ପ୍ରତିଷ୍ଠା କରିବାକୁ ପ୍ରୟାସ ଜାରି ରହିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱର ଏମ୍ସରେ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ୱାକଫ୍ ସଂଶୋଧନ ଆଇନ ବିରୋଧରେ ଘଟିଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 3 ଜଣଙ୍କର ମୃତ୍ୟୁ। ତାଞ୍ଜାନିଆଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବା ଆଫ୍ରିକା ଭାରତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବହୁପକ୍ଷୀୟ ସମରାଭ୍ୟାସ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।